ବାର ଭଉଣୀ ରଚନା ଗୋଦାବର୍ଷ ମହାପାତ୍ର। ଏକ ରାଇଜରେ ଏକ ରଜା ଥାନ୍ତି। ସେ ରଜାଙ୍କର ବାର ଝିଅ। ରଜା ଝିଅମାନଙ୍କୁ ଭାରି ସୁଖ ପାଉଥାନ୍ତି। ଯିଏ ଯେତେବେଳେ ଯାହା କହନ୍ତି ତା ଆଣିଦିଅନ୍ତି। ସେ ବାର ଭଉଣୀ ଯାକ ରୂପରେ ସମସରୀ, କେହି କାହାକୁ ଊଣା ନୁହନ୍ତି। ସତେ ଯେମିତିକି ଗୋଟିଏ ଗୋଟିଏ ଚାଉଳରେ ଗଢ଼ା। ତାଙ୍କ ସୁନ୍ଦରପଣରେ ରାଇଜ ଆଲୁଅ ହୋଇ ଯାଉଥାଏ। ସମସ୍ତଙ୍କର ଏକାପରି ପାଟପତନୀ, ଏକାପରି ଅଳଙ୍କାର, କିଏ କାହାକୁ ଦଣ୍ଡେ ଛାଡ଼ି ଚଳିପାରନ୍ତି ନାହିଁ। ସଭିଏଁ ଏକାଠି ବସନ୍ତି, ଏକାଠି ଗାଧୋଇ ଯାଆନ୍ତି, ଏକାବେଳକେ ଖାଆନ୍ତି ଆଉ ଏକାବେଳକେ ଶୁଅନ୍ତି। ଘରେ ବାର ଭଉଣୀଙ୍କ ପାଇଁ ବାରଟି ପଲଙ୍କ, ପଲଙ୍କ ଗୁଡ଼ିକ ଏକାପରି ସମତୁଲ, ଖୁରା ସୁନାରେ, ଫୁଲ ହୀରାରେ, କୁଟିକମ ମୋତି ମାଣିକରେ, କେହି କାହାକୁ ଖୁଣି ଦେବାକୁ ନାହିଁ। ଏ ବାର ଭଉଣୀ ଯାକଙ୍କୁ କି ଗୋଟିଏ ମନ୍ତର ଜଣାଥାଏ, ଯେମିତି ରାତିରେ ନିଶା ଗରଜେ, ନର ବାହାର ନିଛାଟିଆ ହୋଇଯାଏ, ଭିତର ଖଞ୍ଜାରେ ସୋର ଶବ୍ଦ ଶୁଭେ ନାହିଁ। ବାର ଭଉଣୀ ଯାକ କ'ଣ କରନ୍ତି କି ରାଇଜ ବୁଲି ବାହାରନ୍ତି। ସେମାନେ ତ ମନ୍ତର ଜାଣିଥାନ୍ତି, ତାଙ୍କ ଯିବା ଆସିବା କେହି ଦେଖନ୍ତି ନାହିଁ। ଯାଆନ୍ତି ଯେ ପାହାନ୍ତିଆ ପହରକୁ, ଉଆସକୁ ଫେରିଆସି ଯେମିତି ଶୋଇବା କଥା ସେମିତି ଶୋଇପଡ଼ନ୍ତି। ହେଲେ ସକାଳୁ ଦେଖିଲା ବେଳକୁ ତାଙ୍କ ଲୁଗାପଟା ଖାଲି ମଳ ମେଳେଚ୍ଛ ଦିଶୁଥାଏ। ରାତି ଅନିଦ୍ରା ହେଲା ପରି ଆଖି ନାଲି ଟହଟହ ହୋଇ ଫାଟି ପଡ଼ୁଥାଏ। ଦିନ ପହରକ ଯାଏ ସଭିଏଁ ଶୁଅନ୍ତି। ଏକଥା ରାଜାଙ୍କ କାନକୁ ଗଲା। ରାଜା ସତ ମିଛ ବୁଝିବାକୁ କେତେ ପହରା ଦିଆଇଲେ, ଜଗୁଆଳ ରଖାଇଲେ, ହେଲେ କିଛି ଅନ୍ତ ପାଇଲେ ନାହିଁ। ସବୁଦିନ ସକାଳୁ ଆସି ଦେଖନ୍ତି ଝିଅମାନଙ୍କର ଲୁଗା ମଳିଆ, ଆଖି ନାଲି ଟହଟହ, ବାର ଭଉଣୀ ଯାକ ଘୁମଉଥାନ୍ତି। ରାଜା ସେଇଠୁ ରାଇଜ ଯାକ ଡେଙ୍ଗୁରା ବଜାଇ କୁହାଇଲେ। ଯିଏ ଦେଖି ଆସି କହିପାରିବ ଯେ ଜେମାମାନେ ରାତିରେ କୁ ରାଇଜକୁ ବୁଲି ଯାଉଛନ୍ତି, ସିଏ ସେମାନଙ୍କ ଭିତରୁ ଯାହାକୁ କହିବ ତାକୁ ବିବାହ ହେବ, ଆଉ ମୋ ଅନ୍ତେ ଏ ରାଇଜର ରାଜା ହେବ। ନାଇଁ, ଯିଏ କହିପାରିବ ବୋଲି କହିବ, ମାତ୍ର ତିନି ଦିନ ତିନି ରାତି ଭିତରେ କହିପାରିବ ନାହିଁ, ସୁଳିଆପଦାରେ ତା ମୁଣ୍ଡକାଟ ହେବ। ପହିଲୁ ଏକ ରଜାପୁଆ ଆସିଲା, ତାକୁ ଭାରି ଆଦରରେ ଜେମାଙ୍କ ପାଖ ଘରେ ବସା ଉଠା କରିବାକୁ ଦିଆଗଲା। ଜେମାଙ୍କ ଘର ଆଉ ରଜାପୁଅ ଘର ମଝିରେ ଖାଲି କାନ୍ଥଟେ, ସେ ଘରେ ଖୁଡ଼କିନି ହେଲେ ଏ ଘରକୁ ଶୁଭେ। ସଞ୍ଜବେଳକୁ ଜେମାମାନେ ଆସି ରଜାପୁଅକୁ ଭାରି ଆଦର ଦେଖାଇଲେ, କଥାବାର୍ତ୍ତା ହୋଇଗଲେ। ହେଲେ ରଜାପୁଅର ମନ ଆଉ କାହିଁରେ ନଥାଏ, ସିଏ ମନେ ମନେ ଜାଗତିଆର ଥାଏ, ଯେମିତିକି ଜେମାମାନେ ଘରୁ କୁଆଡ଼େ ପାଦ ନ କାଢ଼ନ୍ତି। ଏମିତି ହଉ ହଉ ଅଧରାତି ବେଳକୁ ରଜାପୁଅକୁ ନିଦ ଲାଗିଗଲା ଯେ ସେ ଶୋଇପଡ଼ିଲା। ଉଠିଲା ବେଳକୁ ସକାଳ, ଦେଖିଲା ଜେମାମାନେ କୁଆଡ଼ୁ ବୁଲି ବୁଲି ଆସି ହାଲିଆ ହୋଇ ପଲଙ୍କମାନଙ୍କରେ ଶୋଇଛନ୍ତି। ତା ଆର ରାତି ସେମିତି ଜଗିଲା, ଶୋଇପଡ଼ିଲା। ଏମିତି ତିନି ରାତି ଗଲା, କିଛି ହେଲେ କଥା ସେ ରଜାଙ୍କୁ କହିପାରିଲା ନାହିଁ। ରାଜା ତ ଆଗରୁ ହୁକୁମ କରିଛନ୍ତି, ନ କହିପାରିଲେ ମୁଣ୍ଡ କାଟ ହେବ। ଇଏ ନ କହିପାରିଲାରୁ କଟୁଆଳ ଆସି ତାକୁ ସୁଳିଆପଦାକୁ ନେଇଗଲା, ସେଇଠି ତାର ମୁଣ୍ଡକାଟ ହେଲା। ଏମିତି କେତେ ରଜାପୁଅ ଆସିଲେ, କେତେ ମନ୍ତ୍ରୀପୁଅ ଆସିଲେ, କେଉଁ ରାଇଜରୁ କେତେ ଶାଳୁଆ ଗଜା ପରି ଭେଣ୍ଡାମାନ ଆସିଲେ, ସମସ୍ତେ ଆସି ରଜା ଝିଅ ଲୋଭରେ, ରାଇଜ ଲୋଭରେ ଜଗନ୍ତି, ମାତ୍ର କେହି ହେଲେ କିଛି ଉଣ୍ଡି ଜାଣିପାରନ୍ତି ନାହିଁ। ଶେଷକୁ ସୁଳିଆପଦାରେ କୁଢ଼ କୁଢ଼ ହାଡ଼ ଗଦା ହୋଇଗଲା। ଏକ ଦିନକରେ କ'ଣ ହୋଇଛି ନା, ସେଇ ରାଇଜ ବାଟେ ଏକ ପରଦେଶୀ ପାଇକ ତା ଘରକୁ ଯାଉଛି, ଲଢ଼େଇରେ ଖୁଣ ହେବାରୁ ସେ ଆଉ ଲଢ଼ି ପାରିଲା ନାହିଁ। ରାଜା ତାକୁ କିଛି ପାଇଟି ପତ୍ର ନ ଦେଇ ତଳି ଦେଇଥିଲେ। ସେ ଯାଉ ଯାଉ ଏକ ବଣ ପାଖରେ ଗୋଟିଏ ବୁଢ଼ୀ ମାଇପିକୁ ଭେଟିଲା। ବୁଢ଼ୀଟି ୟାକୁ ଦେଖି ପଚାରିଲା, କିରେ ବାପ, କୁଆଡ଼େ ଯାଉଛୁ? ପାଇକ କହିଲା, ଆଲୋ ମାଉସୀ, ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଯେ କୁଆଡ଼େ ଯିବି, ଯାଉ ଯାଉ ଯୁଆଡ଼େ ଯିବି। ଏତିକି ଏ ରାଇଜ ରାଜାଙ୍କ ଜେମାମାନେ ରାତିରେ କେଉଁଠାକୁ ବୁଲି ଯାଉଛନ୍ତି ଜାଣିବାକୁ ମୋର ଭାରି ମନ, ଯାଉଛି ଯେବେ ଜାଣିପାରନ୍ତି ତେବେ ରାଜା ହୋଇପାରନ୍ତି। ବୁଢ଼ୀ କହିଲା, ଏ ତ କିଛି ବଡ଼ କଥା ନୁହେଁ ଯେ ଏହା କହିଲୁ, ତାଙ୍କୁ ଜଗିଲା ବେଳକୁ ଟିକିଏ ତାକ ତରକରେ ଚଳିବ। ବଡ଼ ଜେମା ଯେତେବେଳେ ମୋଦକଟିଏ ଆଣି ଖାଇବାକୁ ଦେବ ତାକୁ ଖାଇବ ନାହିଁ, ସେ ଗଲା ଉତାରୁ ମିଛରେ ଘୁଙ୍ଗୁଡ଼ି ମାରି ଶୋଇବ, ତେବେ ତ ସବୁ ଅନ୍ତର ଗୋତର ପାଇପାରିବ। ଏହା କହି ବୁଢ଼ୀ ପାଇକକୁ ଗୋଟିଏ ବନାତ ଦେଲା। କହିଲା, ହେଇଟି ଏଇଟିକି ନେବୁ ଯେ, ଆକୁ ଘୋଡ଼େଇ ହେଇ ପଡ଼ିଲେ ତୁ ସମସ୍ତଙ୍କୁ ଦେଖିପାରିବୁ, ଆଉ ତତେ କେହି ଦେଖିପାରିବେ ନାହିଁ। ଏମିତି ହୋଇ ତୁ ଜେମାଙ୍କ ପଛେ ପଛେ ଜଗି ଜଗି ଯିବୁ। ବୁଢ଼ୀଠୁ ଏକଥା ଶୁଣି ପାଇକ ରଜାଙ୍କ ପାଖକୁ ଯାଇ ଜଣେଇଲା ଯେ ତାକୁ ତିନି ରାତି ଦେଲେ ସେ ଜେମାମାନେ କୁଆଡ଼େ ଯାଉଛନ୍ତି କହିଦେବ। ରଜା ହଁ କଲେ। ତାକୁ ସେମିତି ଭଲ କରି ବସା ଛଞ୍ଚା ଦେଇ ଜେମାଙ୍କ ପାଖ ଘରେ ରଖାଇଲେ। ବେଳବୁଡ଼ ବେଳକୁ ବଡ଼ ଜେମା ଏକ ମୋଦକ ଧରି ପାଇକକୁ ଖାଇବାକୁ ଦେବ ବୋଲି ଆସିଲା। ପାଇକ ତ ସବୁ ପେଞ୍ଚ ପାଞ୍ଚ ଆଗରୁ ବୁଝି ରଖିଛି। ଜେମା ତା ସାଙ୍ଗେ ଆଳାପ କରି ଯେମିତି ଘରକୁ ଗଲା, ଇଏ ମୋଦକଟିକୁ ପଞ୍ଜର ବାଟେ ଆର ପାଖକୁ ଫୋପାଡ଼ି ଦେଇ ମିଛରେ ଶୋଇପଡ଼ି ଘୁଙ୍ଗୁଡ଼ି ମାରିଲା। ଜେମାମାନେ ତା ଘୁଙ୍ଗୁଡ଼ି ଶୁଣି ମନେ ମନେ ହସିଲେ। କହିଲେ, ଆହା, ମରିବାକୁ ତ କେତେ ବାଟ ଥିଲା, ଏମିତି ମରିବାକୁ କିଆଁ ଆଇଲୁ। ଏହା ଉତ୍ତାରୁ ଅଧରାତି ହେଲାରୁ ସଭି ଆପଣା ଆପଣା ପେଟରା ପାଟ ପତନୀ କାଢ଼ିଲେ, ବେଗେ ଯିବ ବୋଲି ତରବର ହୋଇ କେଶବାସ ହେଲେ, ବେଶ ହେଉଛନ୍ତି। ସାନ ଜେମା କହିଲା, ଆଜି ମୋ ମନଟା କାହିଁକି ଘାଣ୍ଟି ଚକଟି ହେଉଛି ନାନୀ, କ'ଣ ହେଲେ କିଛି ଅନିଷ୍ଟ ଘଟିବ। ବଡ଼ ଭଉଣୀ ସେଠୁ କହିଲା, ହାଲୋ ଅଲକ୍ଷଣୀ, ତୋର ସବୁଦିନେ ଏ କଥା ଗଲା ନାହିଁ, ଦେଖୁଛୁ ତ କେତେ ରଜା ପୁଅ କେତେ ମନ୍ତ୍ରୀ ପୁଅ ଜଗି ଜଗି ଗଲେ, କେହି ହେଲେ ସୁରାକ ପାଇଲେ ନାହିଁ। ଇଏ ପୁଣି ଆଇଛି ପାଇକଟେ ଯେ ଏଠିକି ଏଡ଼େ ଡର, ଇଏ ତ ସେମିତି ଶୋଇପଡ଼ିଥାନ୍ତା। ମୁଁ ତାକୁ ଆହୁରି ନିଶା ମୋଦକ ଖୋଇଛି, ଏଥିରେ ସିଏ ଆଉ ଉଠିବ ବୋଲି ଭାବିଛୁ। ସଜବାଜ ହୋଇ ସଭି ଆସି ପାଇକକୁ ଦେଖିଲେ ସିଏ ଘୁଙ୍ଗୁଡ଼ି ମାରୁଛି, ତାର ହାତ ଗୋଡ଼ ହଲ୍ ନାହିଁ କି ଚଲ୍ ନାହିଁ। ବଡ଼ ଭଉଣୀ ସେଠୁ ଆପଣା ପଲଙ୍କ ପାଖକୁ ଯାଇ ତୁନି ତୁନି କରି କ'ଣ ଦୀପଦ କହିଦେଲା ଯେ ପଲଙ୍କଟା ଆପେ ତଳକୁ ଲସିଗଲା, ଆଉ ସେଠି ତଳକୁ ଗୋଟେ ବାଟ ଫିଟିଗଲା। ଆଗରେ ବଡ଼ ଭଉଣୀ, ତା ପଛକୁ ବଡ଼ ମଝିଆ, ଏମିତି ସଭିଏ ଗୋଟି ଗୋଟି ହୋଇ ସେଇ ବାଟେ ତଳକୁ ତଳକୁ ଚାଲିଗଲେ। ପାଇକ ସେତେବେଳକୁ ବନାତଟି ଘୋଡ଼େଇ ହୋଇ ତାଙ୍କ ଦୁଆର ମୁହଁରେ ଆସି ହାଜର ହେଲାଣି। ସାନ ଜେମା ଯେମିତି ଭିତରକୁ ଯିବାକୁ ଗୋଡ଼ କାଢ଼ିଲା, ପାଇକ ତା ପଛେ ପଛେ ଚାଲିଲା। ସେ ଭିତରକୁ ତ ପାହାଚ ପଡ଼ିଛି ଆଉ ପଡ଼ିଛି। ପାଇକ ଯାଉ ଯାଉ ସାନ ଜେମାର ଲମ୍ବ ପଣତକାନିଟା ପାହାଚରେ ଘୁଷୁରୁଥିଲା, ଅଜାଣତରେ ଚକଟି ଦେଲା। ସିଏ ସେଠୁ ବଡ଼ କାକୁର୍ତ୍ତିରେ ପାଟି କରି ଡାକିଲା, ଏ ନାନୀ ନାନୀ, ମୋ ପଛରୁ କାନିଟା କିଏ ଭିଡ଼ି ଧରିଲା ମ। ବଡ଼ ଭଉଣୀ କହିଲା, ନାଇଁ ମ, ତୋ କାନି କିଏ କାହିଁକି ଭିଡ଼ି ଧରିବ, କାନ୍ଥରେ କଣ୍ଟା ଫଣ୍ଟା ଥିବ ଯେ କାନିଟା ଲାଗିଯାଇଥିବ। ଶହେ କି ଦୁଇଶହ ପାହାଚ ଗଲା ଉତ୍ତାରୁ ସଭିଏ ତଳକୁ ଓହ୍ଲେଇଲେ। ସେ ତଳେ କ'ଣ ହୋଇଛି କି, ଅତି ସୁନ୍ଦର ବଗିଚାଟାଏ ଅଛି। ତହିଁର ଗଛ ପତ୍ର ସବୁ ଖାଲି ରୂପାର, ବଗିଚାଟା ଯାକ ପୁନିଆ ଚାନ୍ଦ ଆଲୁଅ ପରି ଜକଚକ ଦୁଶୁଥାଏ। ପାଇକ ତ ପଛରେ ଥିଲା, ବିଚାରିଲା ଏ ଗଛରୁ ଗୋଟେ ଡାଳ ନେବି ଯେ ଆସିଥିଲି ବୋଲି ରାଜାଙ୍କ ଆଗରେ ଚିହ୍ନଟ ହେବ। ଏହା ଭାବି ଯେମିତି ସେ ଡାଳଟେ ଭାଙ୍ଗିଛି, ଗଛରୁ ଏକ ଘିଡ଼ିଘିଡ଼ିଆ ଶବ୍ଦ ଶୁଭିଲା। ତା ଶୁଣି ସାନ ଜେମା ଭୟରେ ଥରିଥରି ଡାକିଲା, ନାନୀ, ଆଜି କ'ଣ ହେଲେ ଅନିଷ୍ଟ ଘଟିବ, ଆମ ପଛରେ ଏଠି କିଏ ଜଣେ ଅଛି, ଶୁଣିଲି ନାହିଁ କେମିତି ଗୋଟେ ଶବ୍ଦ ହେଲା, ଆଉ ତ କେବେ ଆମେ ଏମିତି ଶୁଣିନଥିଲେ। ବଡ଼ ଜେମା କହିଲା, ନାଇଁ ଲୋ, ଇଏ ଆଉ କିଛି ନୁହେଁ, ଆମେ ଯିବା ବୋଲି ରାଜା ପୁଅମାନେ ତେଣେ ଆନନ୍ଦରେ କୋଳାହଳ କରୁଛନ୍ତି। ରୂପା ବଗିଚା ଉତ୍ତାରୁ ସୁନା ବଗିଚା ପଡ଼ିଲା। ସେ ବଗିଚାର ଗଛ ପତ୍ର ସବୁ ସୁନାରେ ତିଆରି, ସବୁଥିରେ ସୁନା ଫୁଲ ଫୁଟିଛି, ସୁନାର ଫଳ ଧରିଛି। ତା ପାଖରେ ଆଉ ଗୋଟିଏ ବଗିଚା ପଡ଼ିଲା ଯେ ସେ ବଗିଚାର ଗଛପତ୍ର ଖାଲି ହୀରାରେ ଗଢ଼ା। ପାଇକ ସବୁଥିରୁ ଡାଳେ ଡାଳେ ଭାଙ୍ଗିଲା, ସବୁଥର ସେମିତି ରଡ଼ିଟେ ଲେଖେ ଶୁଭିଲା। ସାନ ଜେମା ଭୟରେ ପଛରୁ ଥାଇ ସବୁଥର ପାଟି କରି ନାନୀକି ଡାକେ, ମାତ୍ର ନାନୀ ତାକୁ ଇଆଡ଼ୁ ସିଆଡ଼ୁ ବତେଇ ତୁନି କରିଦିଏ। ଏହିପରି ସଭିଏଁ ଯାଇ ଏକ ଦହ ପାଖରେ ପହଞ୍ଚିଲେ। ସେ ଦହକୁ ଚାହିଁଲେ ଆଖି ପାଉନାହିଁ, କାଚ କେନ୍ଦୁ ପରି ପାଣି, ଖାଲି ଲହରୀ ଆଉ ଲହରୀ, କୂଳକୁ ଉବୁକେଇ ଉଠୁଛି। କୂଳରେ କ'ଣ ହୋଇଛି ନା, ବାର ଗୋଟି ସାନ ସାନ ନାଆ ବନ୍ଧା ହୋଇଛି, ସେଥିରେ କେହି ନାଉରି ନାହାନ୍ତି। ବାର ଜଣ ଦିବ୍ୟ ସୁନ୍ଦର ରଜା ପୁଅ ଗୋଟିଏ ଗୋଟିଏ ନାଁରେ ଏକ ଏକ କାତ ଧରି ନାଁକୁ ନେଇଗଲେ। ସବୁ ନାଁରେ ଜଣେ ଲେଖାଏଁ ରଜା ପୁଅ ସାଙ୍ଗରେ ଜଣେ ଲେଖାଏଁ ଜେମା ବସିଲେ। ପାଇକ ତ କାହା ଆଖିକି ଦିଶେ ନାହିଁ, ସିଏ ସାନ ଜେମା ପଛେ ପଛେ ତା ନାଁ ଉପରକୁ ଉଠିଗଲା। ରଜା ପୁଅ ନାଁ ବାହିଲା, ଯାଉ ଯାଉ ଯେଉଁ ରଜା ପୁଅ ସାନ ଜେମା ସାଙ୍ଗରେ ବସିଥିଲା ନାଁ ମଝିଗଣ୍ଡରେ ହେଇଛି, କହିଲା, କାହିଁକି ଆଜି ଏ ନାଁଟା ଏଡ଼େ ଓଜନ ଲାଗୁଛି? ଭାଇ ଭାଇ ହାଲିଆ ହୋଇଗଲେଣି, କିଛି ଜାଣିପାରୁନାହିଁ। ଜେମା କହିଲା, ଆଜି କେମିତି ଗୁଳୁଗୁଳିଆ ପାଗଟେ ହୋଇଛି ଯେ ତମକୁ ସେମିତି ଲାଗୁଥିବ। ମୋତେ ତ ଭାରି ଡହଳ ବିକଳ ଲାଗୁଛି। ଦହ ଆର ପାଖେ ଗୋଟିଏ ଅତି ଉତ୍ତମ ସୁନ୍ଦର ନାହିଁ ନଥିବା ଘର ଦେଖିଲେ ଆଖି ଝଲସି ଯିବ, ମୁଣ୍ଡରୁ ଠେକା ଖସି ପଡ଼ିବ। ଭିତରେ ବାଇଦ ବାଜଣା ବାଜୁଛି ଯେ ପହରେ କାନେଇବାକୁ ମନ ହେବ। ରଜାପୁଅ ରଜାଝିଅ ସମସ୍ତେ ଆରକୂଳରେ ଓହ୍ଲେଇ ହାତ ଧରାଧରି ହୋଇ ସେ ଘର ଭିତରକୁ ଗଲେ। ଭିତରେ ଖଟ ପଲଙ୍କ ପଡ଼ିଛି, ଫୁଲ ଗଭାରେ ଘରଦ୍ୱାର ସଜା ହୋଇଛି। ସେ ଘରେ କିଛି ଦୁର୍ମିଳ ନୁହେଁ, ଯାହା ଲୋଡ଼ିବ ତାହା ଅଛି। ଏମାନେ ସେ ଭିତରକୁ ଯାଇ ଗପସପ କଲେ, ଖେଳିଲେ, ବୁଲିଲେ, ନାଚିଲେ, ହସିଲେ। ଶେଷକୁ ପୋଇଲି ସଭିଙ୍କ ପାଇଁ ସୁନା ଥାଳି ରୂପା ଗିନାରେ ଖାଇବାକୁ ଆଣି ଥୋଇଦେଇଗଲା। ସଭି ଖାଇ ବସିଲେ। ମାତ୍ରକ ପାଇକ ଏଣେ କ'ଣ କଲା ନା, ସାନ ଜେମା ପାଇଁ ବଢ଼ା ହୋଇଥିବା ଦୁଧ ତକ କେତେବେଳେ ଆଗରୁ ଆସି ପିଇଦେଲା। ସିଏ ଗିନା ଦେଖିଲା ବେଳକୁ ଦୁଧ ନା ଫୁଦ, ସେଠୁ ଭୟରେ ପାଟି କଲା। ବଡ଼ ଜେମା ତହୁଁ ତାକୁ କେତେ ବୋଧବାଧ କରି ତୁନି କରିଦେଲା। ଖିଆପିଆ ସାରି ସମସ୍ତେ ଆସି ନାଁରେ ଫେର ବସିଲେ। ପାଇକ ଏଥରକ ବଡ଼ ଜେମା ନାଁରେ ବସିଲା। ନାଁ ଆସି ଏକୁଳରେ ଲାଗିଲାରୁ ରଜାପୁଅମାନେ ଜେମାମାନଙ୍କୁ ଭାରି ବହୁମାନରେ ମେଲାଣି ଦେଲେ, ଆଉ କାଲିକି ଆସିବାକୁ କେତେ ମନ୍ତେ କହିଲେ। ଜେମାମାନେ ହଁ କରି ଆସିଲେ। ଏମାନେ ସେମିତି ବଗିଚା ଫଗିଚା ଡେଇଁ ଉଆସ ପାହାଚ ପାଖେ ଆସି ପହଞ୍ଚିଲା ମାତ୍ରକେ ପାଇକ ତ ଜାଣିକରି ଏଥର ବଡ଼ ଜେମା ପାଖେ ପାଖେ ଥିଲା। କ'ଣ କଲା ନା, ଆଗେ ଆଗେ ଧାଇଁ ଯାଇ ଆପଣା ଖଟରେ ଚେକା ବାନ୍ଧି ଘୁଙ୍ଗୁଡ଼ି ମାରି ପଡ଼ିଗଲା। ରାତି ସେତେବେଳକୁ ଫସର ଫାଟିଯାଇଛି। ଜେମାଏ ଯାଇ ଦେଖିଲେ ପାଇକର ନିଦ ଭାଙ୍ଗିନି, ସେମିତି ଖଟରେ ଆଣ୍ଠୁ ମୁଣ୍ଡ ଯୋଡ଼ି ପଡ଼ି ରହିଛି। ଦେଖି ମନେ ମନେ ଭାରି ଆନନ୍ଦ ହେଲେ। ଲୁଗାପଟା ପାଲଟି ଗୋଡ଼ ହାତ ଧୋଇ ଜେଝା ଖଟରେ ଜେଝାଏ ଶୋଇଗଲେ। ପାଇକ ସକାଳୁ ଉଠି କାହାକୁ କିଛି କହିଲା ନାହିଁ। ତା ଆର ରାତି ଏମିତି ଆଉ ଦୁଇ ରାତି ଜେମାଙ୍କ ସାଙ୍ଗରେ ଯାଇ ସବୁ ଦେଖିଲା। ଶେଷ ଦିନ ରାତିରେ ଗଲା ଯେ ରଜାପୁଏ ଜେମାଙ୍କୁ ଖାଇବାକୁ ଦେଇଥିବା ସୁନା ଥାଳିଆରୁ ପଟେ କାଖରେ ଯାକି ଘେନି ଆସିଲା। ତିନି ଦିନ ତିନି ରାତି ପୁରିଗଲାରୁ ଛାମୁରୁ ହୁକୁମ ଆସିଲା କ'ଣ ହୋଇଛି କହିବାକୁ। ପାଇକ ଗଲା, ସାଙ୍ଗରେ ସୁନା ରୂପା ହୀରାର ତିନୋଟି ଡାଳ ଆଉ ସୁନା ଥାଳିଆଟି ନେଲା। ରଜା ପଚାରିଲେ, ଜେମାମାନେ ରାତିରେ ଉଠି କୁରେଇଜକୁ ବୁଲି ଯାଆନ୍ତି କହିପାରିବ? ପାଇକ କହିଲା, ମଣିମା କହିପାରିବି। ଜେମାଏ ଯେଉଁଠିକି ଯାଆନ୍ତି ସେଟା ଗୋଟେ ଅପୂର୍ବ ରାଇଜ। ସେଠା ଗଛପତ୍ର ସୁନା ରୂପା ହୀରାରେ ଗଢ଼ା, ସେଠା ନଈ ପୋଖରୀରେ ଦୁଧ ବୋହେ, ସେ ଦେଶର ମେଘମାନେ ଅମୃତ ବରଷନ୍ତି। ଜେମାଏ ସେଇ ରାଇଜକୁ ଯାଇ ବାର ଜଣ ରଜାପୁଅଙ୍କ ସାଙ୍ଗେ ଖେଳାବୁଲା କରନ୍ତି। ଏହା କହି ଆଣିଥିବା ତିନୋଟି ଡାଳ ଆଉ ସୁନା ଥାଳିଆଟି ରାଜାଙ୍କ ପାଦ ତଳେ ଥୋଇଦେଲା। ରାଜା ଚିତ୍ର ପ୍ରତିମା ପରି ଶୁଣୁଥିଲେ, ଏହା ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ। ବାର ଜଣ ଝିଅଙ୍କୁ ଡକେଇ ଏହାର ତଥ୍ୟ ବୁଝିବାକୁ ପଚାରିଲେ। ଜେମାଏ ଆସି କବାଟ କଣରେ ଠିଆ ହୋଇ ସବୁ ଶୁଣୁଥିଲେ। ବାପାଙ୍କ ଆଗରେ ନାହିଁ କରିବାକୁ ଆଉ ବାଟ ନାହିଁ, ସବୁ ସତ ସତ କଥା କହିଗଲେ। ରାଜା ସେଠୁ ପାଇକ ଉପରେ ଭାରି ଖୁସି ହୋଇ କହିଲେ, ଏମାନଙ୍କ ଭିତରୁ ତମେ କାହାକୁ ବିବାହ ହେବ କୁହ। ପାଇକ କହିଲା, ମୁଁ ତ ବୁଢ଼ା ହେଲିଣି ଆସି। ଏହା କହି ସେ ବଡ଼ ଜେମାର ହାତ ଧରି ନେଇଗଲା। ବୁଢ଼ା ବରକୁ ବଡ଼ କନିଆ ବେଦିରେ ବସି ବିଭାଘର ସରିଲା। ଭୋଜି ଭାତରେ ରାଇଜ ଭାସିଲା। ବରକନିଆ ସୁଖରେ ଯୁଗୁ ରାଇଜ କଲେ, ମୁଁ ଗଲାକୁ କଥା ନ କହିଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ ବାର ଭଉଣୀ। ରହିଲୁ, ନମସ୍କାର।